ତାପରେ କଣ ହେଲା ଜାଣୁ?
ଜାଣିଛି କହିବି।
बोली हूटी